ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଲାଗି 3 କୋଟିରୁ ଅଧିକ ପଞ୍ଜୀକରଣ ସୂଚନା. ଆତ୍ମନିର୍ଭର ରେଳ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରି ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ପରୀକ୍ଷଣ ସଫଳ. ଅଯୋଧ୍ୟାର ରାମ ମନ୍ଦିର ପରିସରରେ ଥିବା ଅନ୍ନପୂର୍ଣ୍ଣା ମନ୍ଦିରରେ ପତାକା ଉତ୍ତୋଳନ କଲେ ପ୍ରତିରକ୍ଷା ମନ୍ତ୍ରୀ. ପଞ୍ଜାବରେ ମନରେଗା ସମେତ ବିଭିନ୍ନ ଯୋଜନାରେ ଦୁର୍ନୀତି ହୋଇଥିବା କହିଛନ୍ତି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ. ଏବଂ ଉତ୍ତର ଭାରତରେ ପ୍ରବଳ କୁହୁଡ଼ି ଯୋଗୁଁ ରେଳ ଚଳାଚଳ ଓ ବିମାନ ଉଡ଼ାଣ ବାଧାପ୍ରାପ୍ତ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି. ଗତକାଲି ସୁଦ୍ଧା ଏଥିଲାଗି 3 କୋଟିରୁ ଅଧିକ ପଞ୍ଜୀକରଣ ହୋଇଛି. କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଯୋଗଦାନ ଫଳରେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି. ଏହା ଲୋକପ୍ରିୟତା ହାସଲ କରିବା ସହ ଛାତ୍ରଛାତ୍ରୀଙ୍କ ଯୋଗଦାନ ବୃଦ୍ଧି ପାଇବାରେ ଲାଗିଛି. ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରିବା ସହ ସେମାନଙ୍କ ମଧ୍ୟରେ ପରୀକ୍ଷା ପ୍ରତି ଏକ ସକାରାତ୍ମକ ଆଭିମୁଖ୍ୟକୁ ପ୍ରୋତ୍ସାହିତ କରିଥାନ୍ତି. ଭାରତୀୟ ରେଳବାଇ ସଫଳତାର ସହ ସ୍ୱଦେଶୀ ନିର୍ମିତ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ପରୀକ୍ଷଣ କରିଛି. ସମ୍ପୃକ୍ତ ଟ୍ରେନ୍ଟି କୋଟା ନଗଡ଼ା ସେକ୍ସନ୍ ମଧ୍ୟରେ ଘଣ୍ଟା ପ୍ରତି 180 କିଲୋମିଟର ବେଗରେ ଗତି କରିଥିଲା. ଆତ୍ମନିର୍ଭର ରେଳ ପ୍ରଯୁକ୍ତି ବିଦ୍ୟାର ଏହା ସଫଳ ପରୀକ୍ଷଣ ବୋଲି କୁହାଯାଇଛି. ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ପରୀକ୍ଷଣ ସମୟର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଅପଲୋଡ୍ କରିଛନ୍ତି. ଏହି ଭିଡ଼ିଓରେ ଦ୍ରୁତ ଗତିରେ ଯାଉଥିବା ବନ୍ଦେ ଭାରତ ସ୍ଲିପର ଟ୍ରେନ୍ରେ ପାଣି ଗ୍ଲାସ୍ ସ୍ଥିର ହୋଇ ରହିଥିବା ଦେଖାଯାଉଛି. ଏହି ପରୀକ୍ଷା ନୂତନ ପିଢ଼ି ଟ୍ରେନ୍ର ପ୍ରଯୁକ୍ତିବିଦ୍ୟା ବୈଶିଷ୍ଟ୍ୟ ପ୍ରତିପାଦନ କରୁଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି. ଆମ ସମ୍ଭାଦଦାତା ଜଣାଇଛନ୍ତି, ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ଭାରତୀୟ ରେଳବାଇର ଯାତ୍ରୀଙ୍କ ନିରାପତ୍ତାକୁ ସୁନିଶ୍ଚିତ କରିବା ସହ ଆଧୁନିକ ପ୍ରଯୁକ୍ତିବିଦ୍ୟାର ସଫଳ ବ୍ୟବହାରକୁ ଦର୍ଶାଉଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନ କହିଛନ୍ତି, 2026 ବର୍ଷର କ୍ୟାଲେଣ୍ଡରରେ ସରକାରଙ୍କ ଐତିହାସିକ ସଂସ୍କାର ଏବଂ ବିକଶିତ ଭାରତ 2047 ଲକ୍ଷ୍ୟ ପୂରଣ ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ବିଷୟ ରହିଛି। ନୂଆଦିଲ୍ଲୀରେ ଆଜି ଭାରତ ସରକାରଙ୍କ 2026 ମସିହାର କ୍ୟାଲେଣ୍ଡର ଉନ୍ମୋଚନ କରି ଡକ୍ଟର ମୁରୁଗାନ କହିଛନ୍ତି, ଦେଶର ସମାବେଶୀ ଅଭିବୃଦ୍ଧି, ଦୃଢ଼ ଅର୍ଥନୈତିକ ବ୍ୟବସ୍ଥା ଏବଂ ଦୀର୍ଘକାଳୀନ ବିକାଶ ପଥର ଯାତ୍ରାକୁ ଏହି କ୍ୟାଲେଣ୍ଡରରେ ଦର୍ଶାଯାଇଛି। ଏହି ଅବସରରେ ସୂଚନା ଓ ପ୍ରସାରଣ ବିଭାଗ ସଚିବ ସଞ୍ଜୟ ଜାଜୁ କହିଛନ୍ତି, କ୍ୟାଲେଣ୍ଡର ଡିଜାଇନ୍କୁ ଅତ୍ୟନ୍ତ ଯତ୍ନ ସହକାରେ କରାଯାଇଛି, ଯାହା ସରକାରଙ୍କ ଯୋଗାଯୋଗ ମାଧ୍ୟମକୁ ଅତ୍ୟନ୍ତ ସଫଳ ଢଙ୍ଗରେ ପରିପ୍ରକାଶ କରୁଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅଯୋଧ୍ୟାର ରାମ ମନ୍ଦିର ପରିସରରେ ଥିବା ଅନ୍ନପୂର୍ଣ୍ଣା ମନ୍ଦିରରେ ପତାକା ଉତ୍ତୋଳନ କରିଛନ୍ତି। ସେ ପ୍ରାଣ ପ୍ରତିଷ୍ଠାର ଦ୍ୱିତୀୟ ବାର୍ଷିକୀ ଅବସରରେ ପ୍ରାର୍ଥନାରେ ଯୋଗ ଦେଇଥିଲେ। ଶ୍ରୀ ସିଂଙ୍କ ସହିତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ। ଅନ୍ନପୂର୍ଣ୍ଣା ମନ୍ଦିର ହେଉଛି ରାମ ମନ୍ଦିର ପରିସରରେ ଥିବା 7ଟି ମନ୍ଦିର ମଧ୍ୟରୁ ଅନ୍ୟତମ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତମାସ 25 ତାରିଖରେ ରାମ ମନ୍ଦିର ଉପରେ ଏକ ଗେରୁଆ ରଙ୍ଗର ଧ୍ୱଜା ଉତ୍ତୋଳନ କରିଥିଲେ। ସେହିଦିନ ମନ୍ଦିର ନିର୍ମାଣ କାର୍ଯ୍ୟର ଆନୁଷ୍ଠାନିକ ଭାବେ ସମାପ୍ତି ଘଟିଥିଲା। ଆଜି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ହନୁମାନଗଡ଼ି ମନ୍ଦିରରେ ପ୍ରାର୍ଥନା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୋହାରେ ଅନୁଷ୍ଠିତ ଫିଡେ ରାପିଡ୍ ଚେସ୍ ଚମ୍ପିୟନ୍ସିପ୍ରେ କାଂସ୍ୟ ପଦକ ଜିତିଥିବାରୁ ଅର୍ଜୁନ ଏରିଗାଇସିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଯେ ତାଙ୍କର ଦକ୍ଷତା ଓ ଧୈର୍ଯ୍ୟ ଏବଂ ଆଗ୍ରହ ଅନୁକରଣୀୟ। ତାଙ୍କ ସଫଳତା ଯୁବପିଢ଼ିଙ୍କୁ ପ୍ରେରଣା ଯୋଗାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ 10ମ ଏବଂ 12ମ ଶ୍ରେଣୀ ବୋର୍ଡ ପରୀକ୍ଷା ନିମନ୍ତେ ପରିବର୍ତ୍ତିତ ସୂଚୀ ଘୋଷଣା କରିଛନ୍ତି। ସୂଚନା ଅନୁଯାୟୀ 10ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପୂର୍ବରୁ ଆସନ୍ତା ବର୍ଷ ମାର୍ଚ୍ଚ 3 ତାରିଖରେ ପରୀକ୍ଷା ହେବାକୁ ଥିବାବେଳେ ଏବେ ଏହା ମାର୍ଚ୍ଚ 11 ତାରିଖରୁ ଆରମ୍ଭ ହେବ। ସେହିପରି 12ମ ଶ୍ରେଣୀ ବୋର୍ଡ ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ମାର୍ଚ୍ଚ 3 ତାରିଖ ପରିବର୍ତ୍ତେ ଏପ୍ରିଲ 10 ତାରିଖରୁ ଆରମ୍ଭ ହେବ। ପ୍ରଶାସନିକ କାରଣ ଯୋଗୁଁ ତାରିଖ ପରିବର୍ତ୍ତନ ହୋଇଥିବା ସିବିଏସ୍ଇ ଜଣାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ମନରେଗା ସମେତ ବିଭିନ୍ନ ଯୋଜନାରେ ପଞ୍ଜାବରେ ବହୁମାତ୍ରାରେ ଦୁର୍ନୀତି ହୋଇଥିବା କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ଗତକାଲି ଭୋପାଳରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଚୌହାନ କହିଛନ୍ତି, ପ୍ରାୟ 10,653 ଦୁର୍ନୀତି ସମ୍ପର୍କିତ ମାମଲା ଜଣାପଡ଼ିଥିଲେ ମଧ୍ୟ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ମନରେଗା ଅଧୀନରେ ଅନିୟମିତ ଭାବେ ଖର୍ଚ୍ଚ କରାଯାଇଥିବା ବେଳେ ସେଥିରେ ନିୟୋଜିତ ଶ୍ରମିକମାନଙ୍କୁ ମଜୁରୀ ପ୍ରଦାନ କରାଯାଇନଥିବା ସେ ଅଭିଯୋଗ କରିଛନ୍ତି। ପଞ୍ଜାବର 13,304 ପଞ୍ଚାୟତ ମଧ୍ୟରୁ 5,915 ପଞ୍ଚାୟତରେ ହୋଇଥିବା ସାମାଜିକ ଅଡିଟ୍ରୁ ଏହି ଦୁର୍ନୀତି ସମ୍ପର୍କରେ ଜଣାପଡ଼ିଥିବା ଶ୍ରୀ ଚୌହାନ କହିଛନ୍ତି। ଚଳିତ ବର୍ଷ ଭାରତର ବିକାଶ ଯାତ୍ରାର ଏକ ନିର୍ଣ୍ଣାୟକ ଅଧ୍ୟାୟ ଭାବେ ଉଭା ହୋଇଛି। ବିଭିନ୍ନ ପଦକ୍ଷେପର ସକାରାତ୍ମକ ପ୍ରଭାବ ଅନୁଭୂତ ହୋଇଛି। ସ୍ୱତନ୍ତ୍ର ସିରିଜ୍ ସଂସ୍କାର ବର୍ଷରେ ଆଜି ଆସନ୍ତୁ ଜାଣିବା ଭାରତ କିପରି ବିଶ୍ୱର ନୂତନ ଉତ୍ପାଦ ଇଞ୍ଜିନ୍ ଭାବେ ଉଭା ହୋଇଛି। ଚଳିତ ବର୍ଷ ଭାରତର ଶିଳ୍ପ ଏବଂ ଅର୍ଥନୈତିକ କ୍ଷେତ୍ରରେ 7.8% ଅଭିବୃଦ୍ଧିର ସମ୍ଭାବନା ପରିବର୍ତ୍ତନଶୀଳ ପରିସ୍ଥିତିକୁ ପ୍ରମାଣିତ କରିଛି। ବର୍ଦ୍ଧିତ ବିଦେଶୀ ପ୍ରତ୍ୟକ୍ଷ ନିବେଶ ଏବଂ ବ୍ୟାପକ ଶିଳ୍ପ କ୍ଷମତା ଦ୍ୱାରା ଭାରତ ନିଜକୁ ବିଶ୍ୱସ୍ତରରେ ଏକ ଦ୍ରୁତ ପ୍ରଗତିଶୀଳ ବଜାର ଏବଂ ପ୍ରମୁଖ ଉତ୍ପାଦନ କେନ୍ଦ୍ର ଭାବେ ପ୍ରମାଣିତ କରିଛି। ଦେଶର ପ୍ରଥମ ଟେମ୍ପର୍ଡ ଗ୍ଲାସ୍ ଉତ୍ପାଦନ ବ୍ୟବସ୍ଥା ଚଳିତ ବର୍ଷ ନୋଏଡାରେ ଉଦ୍ଘାଟିତ ହୋଇଛି। 100 GW ସୌରଶକ୍ତି ଉତ୍ପାଦନ କ୍ଷମତାରେ ପହଞ୍ଚି ଭାରତ ଏ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ କରିଛି। 2014 ରହିଥିବା 2.3 GW ସୌରଶକ୍ତି ଉତ୍ପାଦନ ଚଳିତ ବର୍ଷ 100 GW ପହଞ୍ଚିଛି।
ଆବ ଉର୍ଜା କେ କ୍ଷେତ୍ର ମେ କି ହମ ଏନର୍ଜି କେ ଲିଏ ବହୁତ ସାରେ ଦେଶ ପର ଡିପେଣ୍ଡେଣ୍ଟ ହୈ। ପେଟ୍ରୋଲ ହୋ, ଡିଜେଲ ହୋ, ଗ୍ୟାସ ହୋ, ଲାଖୋ କରୋଡ ରୁପିଏ ହମେ ଖର୍ଚ୍ଚ କରକେ ଲାନା ପଡ଼ତା। ହମେ ଇସ ସଙ୍କଟ ସେ ଦେଶ କୋ ଆତ୍ମନିର୍ଭର ବନାନା, ଉର୍ଜା ମେ ଆତ୍ମନିର୍ଭର ବନାନା ବହୁତ ଜରୁରୀ ହୈ। ହମନେ ବିଡ଼ା ଉଠାୟା ଔର ଆଜ 11 ବର୍ଷ ମେ ସୋଲାର ଏନର୍ଜି 30 ଗୁଣା ବଢ଼ ଚୁକି ହୈ। ହାଇଡ୍ରୋ କା ବିସ୍ତାର ହୋ ଔର ହମେ କ୍ଲିନ ଏନର୍ଜି କି ଉପଲବ୍ଧ ହୋ।
ବିମାନ ଚଳାଚଳ କ୍ଷେତ୍ରରେ ଚଳିତ ବର୍ଷ 2,200 ନୂତନ ବିମାନ ସାମିଲ କରାଯାଇଛି। 2030 ସୁଦ୍ଧା ବିମାନରେ ଯାତ୍ରୀ ସଂଖ୍ୟା 630 ନିୟୁତରେ ପହଞ୍ଚିବାର ଆକଳନ କରାଯାଇଛି। ଦେଶର ଶିଳ୍ପ ଅଭିବୃଦ୍ଧି ଲୋକଙ୍କ ଜୀବନଧାରଣର ମାନରେ ଉନ୍ନତି ଆଣିବା ସହିତ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି। ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର ମାଧ୍ୟମରେ ଟିକସ ସ୍ତର 5% ଏବଂ 18% ସୀମିତ ରଖାଯାଇଛି।
ଜବ ଭାରତ ନେ ଜିଏସ୍ଟି ରିଫର୍ମ କି ତରଫ କଦମ ବଢାୟା ଥା ତୋ ଏକ ପୁରାନା ଇତିହାସ ବଦଲନେ ଔର ଏକ ନୟା ଇତିହାସ ରଚନେ କି ଶୁରୁଆତ ହୁଈ ଥୀ। ଦଶକୋଁ ତକ ହମାରେ ଦେଶ କି ଜନତା, ଦେଶ କେ ବ୍ୟାପାରୀ ଅଲଗ ଅଲଗ ଟ୍ୟାକ୍ସ କେ ଜାଲ ମେ ଉଲଝେ ହୁଏ ଥେ। ଅକ୍ଟ୍ରୋଏ, ଏଣ୍ଟ୍ରି ଟ୍ୟାକ୍ସ, ସେଲ ଟ୍ୟାକ୍ସ, ଏକ୍ସାଇଜ, ଭେଟ, ସର୍ଭିସ ଟ୍ୟାକ୍ସ ହମାରେ ଦେଶ ମେ ଥେ।
ଉତ୍ତର ଭାରତରେ ପ୍ରବଳ କୁହୁଡ଼ି ଯୋଗୁଁ ରେଳ ଚଳାଚଳ ଏବଂ ବିମାନ ଉଡ଼ାଣ ବାଧାପ୍ରାପ୍ତ ହୋଇଛି। ରେଳବାଇର ଦିଲ୍ଲୀ ଡିଭିଜନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦିଲ୍ଲୀରୁ ବାହାରୁଥିବା 50ରୁ ଅଧିକ ଟ୍ରେନ୍ ବିଳମ୍ବରେ ଯାତ୍ରା କରୁଛି। ଖରାପ ପାଗ ଯୋଗୁଁ ବିମାନ ଉଡ଼ାଣ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଦିଲ୍ଲୀ ବିମାନ ବନ୍ଦରରୁ ମିଳିଥିବା ସୂଚନା ମୁତାବକ କୁହୁଡ଼ିଆ ପାଗ ଏବଂ କମ୍ ଦୃଶ୍ୟମାନ ସ୍ଥିତି ଯୋଗୁଁ 148 ବିମାନ ଉଡ଼ାଣ ବାତିଲ କରାଯାଇଛି। ସେଥିରେ ଦିଲ୍ଲୀକୁ ଆସିବାକୁ ଥିବା 78 ଏବଂ ଦିଲ୍ଲୀରୁ ଉଡ଼ାଣ କରିବାକୁ ଥିବା 70 ବିମାନ ରହିଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ବିମାନ କମ୍ପାନୀଗୁଡ଼ିକୁ ସୁରକ୍ଷା ସମ୍ବନ୍ଧୀୟ ସମସ୍ତ ନିୟମ ପାଳନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ପଞ୍ଜାବରେ ଶିଳ୍ପ ବିକାଶ କ୍ଷେତ୍ରରେ ଦେଖାଦେଇଥିବା ପ୍ରତିବନ୍ଧକ ସମ୍ପର୍କରେ ତଥ୍ୟ ହାସଲ କରିବା ଲାଗି ଗଠିତ ସଂସଦୀୟ କମିଟି ଗତକାଲି ଅମୃତସର ଗସ୍ତ କରିଥିଲେ। କମିଟିର ଅଧ୍ୟକ୍ଷ ରାଜ୍ୟସଭା ସାଂସଦ ତିରୁଚି ଶିବା ସେଠାକାର ଶିଳ୍ପର ପ୍ରସାର କ୍ଷେତ୍ରରେ ଦେଖାଦେଉଥିବା ସମସ୍ୟାଗୁଡ଼ିକ ସମ୍ପର୍କରେ ଅବଗତ ହେବା ସହ ବିଭିନ୍ନ ଶିଳ୍ପପତିଙ୍କ ସହ ଆଲୋଚନା କରିଥିଲେ। ଜାତିସଂଘ ପକ୍ଷରୁ ଆସନ୍ତା ବର୍ଷ ଆଫଗାନିସ୍ତାନ ପାଇଁ 1.71 ଆମେରିକୀୟ ଡଲାରର ମାନବୀୟ ସହାୟତା ଯୋଗାଇ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। ଆଫଗାନିସ୍ତାନ ଅତ୍ୟନ୍ତ ମାନବୀୟ ସଙ୍କଟ ଦେଇ ଗତି କରୁଛି। ସେଠାକାର ପ୍ରାୟ 2 କୋଟି ଲୋକ ସହାୟତା ଆବଶ୍ୟକ କରୁଥିବା ବେଳେ ପ୍ରାୟ 1,70,00,000 ଲୋକ ଖାଦ୍ୟାଭାବରେ ଅଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଲାଗି 3 କୋଟିରୁ ଅଧିକ ପଞ୍ଜୀକରଣ ସୂଚନା। ଆତ୍ମନିର୍ଭର ରେଳ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରି ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ପରୀକ୍ଷଣ ସଫଳ। ଅଯୋଧ୍ୟାର ରାମମନ୍ଦିର ପରିସରରେ ଥିବା ଅନ୍ନପୂର୍ଣ୍ଣା ମନ୍ଦିରରେ ପତାକା ଉତ୍ତୋଳନ କଲେ ପ୍ରତିରକ୍ଷା ମନ୍ତ୍ରୀ ଏବଂ ଉତ୍ତର ଭାରତରେ ପ୍ରବଳ କୁହୁଡ଼ି ଯୋଗୁଁ ରେଳ ଚଳାଚଳ ଓ ବିମାନ ଉଡ଼ାଣ ବାଧାପ୍ରାପ୍ତ। ସମ୍ବାଦ ଶେଷ ହେଲା।